ସାର୍ ମୁଁ ବୈଶାଖୀ ସାହୁ କହୁଛି ଆଉ ଭଗବତ ବସ୍ତିରୁ ୱାର୍ଡ ନମ୍ବର 50। ଆଉ ଏଠି ପାଣି ପ୍ରୋବ୍ଲେମ ବହୁତ ହଉଛି, ମାନେ ଦିହିପର ଗୋଟେ ସାଢେ ଗୋଟେ ଦିଟା କେତେବେଳେ ସେମିତି ଆସୁଛି, ଆଉ ପାଣି ପ୍ରେସର ଆସୁନି, ଲାଷ୍ଟ ମାନେ ଅଧଘଣ୍ଟେ ଗିନାରେ ଚୁଛିବାକୁ ପଡୁଛି, ଅଧଘଣ୍ଟା ପରେ ଯାଇକି ପ୍ରେସର ଯାହା ଆସୁଛି, ତାପରେ ଆଉ 10-20 ମିନିଟ ଯାଇକି ବନ୍ଦ କରିଦଉଛନ୍ତି। ଆମକୁ ସଫିସିଏଣ୍ଟ ପାଣି ଦରକାର ଆଉ ଦି ଟାଇମ। ଆଉ ପରିଷ୍କାର ପାଣି ମିଳୁନି, ଆଉ ଡ୍ରେନ ଭିତରେ ପାଇପ ଯାଇଛି, ଆଉ ଅଳିଆ ଗାଡି କେତେ ଅଳିଆ ଗାଡି ଦିନେ ଛଡା ଦିନେ ଆସୁନି, ଆଉ ପାଖକୁ ବି ଆସୁନି, ଆମେ ଚାଲିକି ଯିବାକୁ ପଡୁଛି ଅଳିଆ ନେଇକି, ସେ ପାଖକୁ ବି ଆସୁନି, ଆମେ ଗଲା ବେଳକୁ ଅଳିଆ ଗାଡି ପଳଉଛି, ଏହାର କିଛି ସମାଧାନ କରନ୍ତୁ।